శ్రీమద్భాగవతం ఫిఫ్త్ క్యాంటో చాప్టర్ 1 వర్స్ 12. స్వామి మన కహుచంది ସେ ପରମେଶ୍ୱର ଭଗବାନଙ୍କର ଆଦି ନାହିଁ କି ଅନ୍ତ ନାହିଁ କି ମଧ୍ୟ ନାହିଁ, କିମ୍ବା ସେ କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି ବା ଜାତି ବିଶେଷର ନୁହନ୍ତି, ତାଙ୍କର ଅନ୍ତର୍ବହି ମଧ୍ୟ ନାହିଁ। ଏ ଭୌତିକ ଜଗତରେ ଯେଉଁ ଦ୍ୱନ୍ଦ୍ୱ ଭାବ ଦେଖାଯାଏ ଅର୍ଥାତ୍ ଆଦି ଆଉ ଅନ୍ତ ମୋ ସେମାନଙ୍କର, ଏସବୁ ଭଗବାନଙ୍କ ଠାରେ ନାହିଁ। ଏ ବିଶ୍ୱ ବ୍ରହ୍ମାଣ୍ଡ ଯାହାଙ୍କ ଠାରୁ ଅର୍ଥାତ୍ ସେ ବ୍ରହ୍ମା ଭଗବାନଙ୍କ ଠାରୁ ଯେ ସୃଷ୍ଟ ବହିର୍ଗତ ପ୍ରକାଶିତ, ତାହା ହେଉଛି ମଧ୍ୟ ଭଗବାନଙ୍କର ଅନ୍ୟ ଏକ ପ୍ରକାଶ। ସେଥିପାଇଁ ସେ ଭଗବାନ ହେଉଛନ୍ତି ଅନ୍ତିମ ସତ୍ୟ ଏବଂ ସେ ହେଉଛନ୍ତି ସମ୍ପୂର୍ଣ୍ଣ ଭାବେ ମହାନ। ହେଲା ଶ୍ଳୋକର ଅର୍ଥ। ସଂହିତାରେ ସେ ଭଗବାନ କୃଷ୍ଣଙ୍କ ସମ୍ବନ୍ଧରେ ବର୍ଣ୍ଣନା ଅଛି। ଈଶ୍ୱର ପରମ କୃଷ୍ଣ ସଦାନନ୍ଦ ବିଗ୍ରହ ଅନାଦିରାଦିର ଗୋବିନ୍ଦ ସର୍ବକାରଣ କାରଣ। ଗୋବିନ୍ଦ କୃଷ୍ଣ ଯିଏକି ପରମେଶ୍ୱର, ତାଙ୍କର ସଚିତ ଆନନ୍ଦମୟ ଶରୀର ଅଛି, ସେ ସମସ୍ତଙ୍କର ଉତ୍ସ ବା ଆଦି, ତାହାଙ୍କର ଆଦି ନାହିଁ, କାରଣ ସେ ସର୍ବକାରଣ କାରଣ ଅଟନ୍ତି। ଭଗବାନଙ୍କର ଯେଉଁ ବିଦ୍ୟମାନତା, ସେ ବିଦ୍ୟମାନଙ୍କର କୌଣସି କାରଣ ନାହିଁ, କାରଣ ସେ ପ୍ରତ୍ୟେକଙ୍କର କାରଣ ଅଟନ୍ତି। ସେ ସର୍ବତ୍ର ବିଦ୍ୟମାନ, ସବୁଠାରେ ଅଛନ୍ତି। ମୟାତତ୍ତ୍ୱଂ ଇଦଂ ସର୍ବମ୍, ସେ ସର୍ବତ୍ର ବିସ୍ତାରିତ ହେଇଛନ୍ତି ସେ, କିନ୍ତୁ ସେ ସବୁ କିଛି ନୁହନ୍ତି। ସେ ହେଉଛନ୍ତି ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ, ଏକ ସଙ୍ଗରେ ଭେଦ ଅଛି ଆଉ ଅଭେଦ ଅଛି, ଏ ଶ୍ଳୋକରେ ତାହା ବର୍ଣ୍ଣନା ଦିଆଯାଇଛି। ଭୌତିକ ସ୍ଥିତିରେ ବା ଭୌତିକ ଅବସ୍ଥାରେ ଆମମାନଙ୍କର ଆଦି ଅଛି ଆଉ ଅନ୍ତ ଅଛି ମଧ୍ୟ ଅଛି, କିନ୍ତୁ ଭଗବାନଙ୍କର ଏସବୁ କଥା ନାହିଁ। ଏ ଯେଉଁ ଭୌତିକ ପ୍ରକାଶ ବିଶ୍ୱ ବ୍ରହ୍ମାଣ୍ଡ, ତାହା ହେଉଛି ଭଗବାନଙ୍କର ବିରାଟ ରୂପ, ଯାହା ଭଗବାନ କୃଷ୍ଣ ଅର୍ଜୁନଙ୍କୁ ପ୍ରଦର୍ଶନ କରିଥିଲେ, ତାହା ଭଗବତ ଗୀତାରେ ବର୍ଣ୍ଣନା ଅଛି। ସେଥିପାଇଁ ଯେଣୁ ସେ ଭଗବାନ ସର୍ବତ୍ର ବିଦ୍ୟମାନ, since the Lord is present everywhere and all the time, sarvatra vidyaman ebu sarvada vidyaman, sedbhai se hochanti adya satya ebu mahan, is complete in greatness, mahanata is pripurna, God is great and how he is great is explained here, bhagavan mahan ebu se ki pribhavre mahan ta ethare ବ୍ୟାଖ୍ୟା କରାଯାଇଅଛି। ଏ ହେଲା ଏ ଶ୍ଳୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେବ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ରୂପାଜୀ ମହାରାଜଙ୍କର ଭାଷ୍ୟ। ସ୍ୱାମୀଭବ ମନୁ ଜଣେ ପ୍ରାମାଣିକ ଅଧିକାରୀ ମହାରାଜ, ତେଣୁ ସେ ଯାହା କହୁଛନ୍ତି ତା ଏ ସିଦ୍ଧାନ୍ତ କଥା। ନ ଯଶ୍ୟାଦ୍ୟନ୍ତମ ମଧ୍ୟମ ଚ ସ୍ୱହ ପରୋନାନ୍ତରମ ବହି ବିଶ୍ୱଶ୍ୟାମୁନି ଯସ୍ମାଦ ବିଶ୍ୱମ ଚ ତଦ୍ରୁତ ମହାତ୍। ଭଗବାନଙ୍କ ସମ୍ବନ୍ଧରେ କଥା କହୁଛନ୍ତି ସେ, ଭଗବାନଙ୍କର ଆଦି ନାହିଁ, ମଧ୍ୟ ନାହିଁ କି ଅନ୍ତ ନାହିଁ, କିମ୍ବା ସ୍ୱପର ନାହିଁ, ପର ଆପଣା କଥା ନାହିଁ, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି ବା ଜାତି ବିଶେଷଙ୍କର ନୁହନ୍ତି, ନାନ୍ତରମ ବହି ଅନ୍ତର୍ବହି ମଧ୍ୟ ନାହିଁ। ଭୌତିକ ଜଗତରେ ଯେଉଁ ସବୁ ଦ୍ୱନ୍ଦ୍ୱଭାବ ଆଦି ଅନ୍ତ ମୁଁ ମୋର ସ୍ୱପର ଏ ଭାବ ଦେଖାଯାଉଛି, ତାହା ଭଗବାନଙ୍କଠାରେ ନାହିଁ। ଯେଉଁ ବିଶ୍ୱ ସମଗ୍ର ବ୍ରହ୍ମାଣ୍ଡ ସମଗ୍ର ଭୌତିକ ପ୍ରକାଶ ଭଗବାନଙ୍କ ଠାରୁ ସୃଷ୍ଟ ବହିର୍ଗତ, ସେ ମଧ୍ୟ ତାହା ମଧ୍ୟ ଭଗବାନଙ୍କର ଏକ ପ୍ରକାଶ, ତାହାକୁ ବିରାଟ ରୂପ ବୋଲି କୁହାଯାଉଛି। ସେଥିପାଇଁ ଭଗବାନ ହେଉଛନ୍ତି ଅଲ୍ଟିମେଟ୍ ଟ୍ରୁଥ୍, ଅନ୍ତିମ ସତ୍ୟ, ଏବଂ ହି ଇଜ୍ କମ୍ପ୍ଲିଟ୍ ଇନ୍ ଗ୍ରେଟନେସ୍, ମହାନତା, ପରିପୂର୍ଣ୍ଣ ମହାନତା। ଏ ଭଗବାନଙ୍କ ସମ୍ବନ୍ଧରେ କଥା। ଜୀବର ସ୍ଥୂଳ ଦେହ ସମ୍ବନ୍ଧରେ ଯେଉଁ ଦୟା, ତାହା ସତ୍କର୍ମ ମଧ୍ୟରେ ଗଣିତ। ବୁଭୁକ୍ଷୁକୁ ଅନ୍ନଦାନ, ରୋଗୀକୁ ପଥ୍ୟଦାନ, ଏ ଯେଉଁ କଥା, ଅଶିକ୍ଷିତକୁ ଶିକ୍ଷାଦାନ, ଦରିଦ୍ରକୁ ଧନଦାନ, ଏ ଯେଉଁ ଦୟା, ଏ ହେଉଛି ସତ୍କର୍ମ, ସତ୍କର୍ମ ମଧ୍ୟରେ ଗଣିତ। କ୍ଷୁଧିତ ଜୀବକୁ ଭୋଜନ ଦାନ, ପୀଡ଼ିତ ଜୀବକୁ ଔଷଧ ଦାନ, ତୃଷିତ ଜୀବକୁ ଜଳଦାନ, ଶୀତ ପୀଡ଼ିତ ଜୀବଙ୍କୁ ଆଚ୍ଛାଦନ ଦାନ, ଏସବୁ ହେଉଛି ଦେହ ସମ୍ବନ୍ଧୀ ଦୟା। ହଁ, ଘର ନାହିଁ, ରାସ୍ତା କଡ଼ରେ ପଡ଼ିଛନ୍ତି ବହୁ କେତେ ଲୋକ, ଷ୍ଟାଟିଷ୍ଟିକ୍ସ ବାହାରୁଛି ପପୁଲେସନ୍ ଏତେ ସଂଖ୍ୟାଙ୍କର ଘର ନା, ରାସ୍ତା କଡ଼ରେ ପଡ଼ିଛନ୍ତି, ହଁ ତାଙ୍କ ପାଇଁ ଆବାସ ଘର, ଇନ୍ଦିରା ଆବାସ ଯୋଜନା ହେଇଗଲା, ଇନ୍ଦିରା ଆବାସ ଯୋଜନା ହେଇକି ବହୁ ଘର ଦ୍ୱାର ତିଆରି ହେଲା, ବାବା ଦା ରୁହ ର ଇ ଆବାସ ଯୋଜନା ହେଇଗଲାଣି। ଆମେ ବହୁ ଉପକାର କରୁଛୁ ତୁମକୁର, ଆମେ ଏତେ ଉପକାର କରୁଛୁ, ଆମକୁ ଭୋଟ ଦିଅ, କିଛି ପାଠ ଆସୁଛି ନା। ତେଣୁ ଏସବୁ ହେଉଛି ଦେହ ସମ୍ବନ୍ଧୀ ଦୟା, ଏ ସ୍ୱରୂପ ଦୟା କରିଛନ୍ତି। ବିଦ୍ୟାଦାନ ହେଉଛି ମନ ସମ୍ବନ୍ଧୀ ଦୟା, ଅଶିକ୍ଷିତକୁ ଆଣି ଦେଇ ସ୍କୁଲ କଲୁ କି କଲେଜ କଲୁ କି ବିଶ୍ୱବିଦ୍ୟାଳୟ କଲୁ, କଲୁ ଡିଙ୍ଗ କଲୁ, ହଁ ଏ ପ୍ରାଇମେରୀ କ'ଣ, ସେକେଣ୍ଡାରୀ କ'ଣ, କଲେଜର ଅମକ ସ୍ତର ପର୍ଯ୍ୟନ୍ତ କ'ଣ, ସେଇଟା ଦରମା, ଫ୍ରି ଏଜୁକେସନ, ଫ୍ରି ଫ୍ରି ଏଜୁକେସନ କରିଦିଅ, ଦରମା ପ୍ରମାଣ, ଦଳିତ ଜାତି, ଅମକ ଜାତି, ଧମକ ଜାତି କାହିଁ କରୁଛି, ସମସ୍ତଙ୍କ ପାଇଁ ଫ୍ରି ଏଜୁକେସନ କରିଦିଅ ବାପା। ଆଉ କେଉଁ ରାଜନୈତିକ ନେତା ଆସି ଆଉ ଟିକେ କହିଥିବେ ଏମିତି କଥା, ହଁ ତାଙ୍କୁ ଦିଅ, ତାଙ୍କୁ ଦିଅ, ଭୋଟ ଦିଅ, ଭୋଟ ଦିଅ, ସେ ସମସ୍ତଙ୍କ ପ୍ରତି ଫ୍ରି ଏଜୁକେସନ କରିବେ, ଏସବୁ ପାଠ ଆସୁଛି, ଇଏ ହେଲା ମନ ସମ୍ବନ୍ଧୀ ଦୟା। କିନ୍ତୁ ଜୀବର ଆତ୍ମା ସମ୍ବନ୍ଧୀ ଦୟା କଥା କିଏ କହୁଛି, ଏଙ୍କର ଜ୍ଞାନ ନାହିଁ। ଆତ୍ମା ସମ୍ବନ୍ଧୀ ଦୟା ହେଉଛି ସର୍ବୋତ୍କୃଷ୍ଟ ଦୟା, ସର୍ବୋତ୍କୃଷ୍ଟ ପରୋପକାର, ଏହି ପରୋପକାର କଥା ମହାପ୍ରଭୁ କହିଛନ୍ତି, ଜନ୍ମ ସାର୍ଥକ କରି କର ପରୋପକାର, ଏ ଆତ୍ମକଲ୍ୟାଣ କଥା କହିଛନ୍ତି। ସେଇ ଦୟା ପ୍ରବୃତ୍ତିରୁ ହିଁ ଜୀବଗଣକୁ କୃଷ୍ଣ ଭକ୍ତି ଦେଇ ସଂସାର କ୍ଲେଶ ଉଦ୍ଧାର କରିବାର ଯତ୍ନ ହଏ, ଯତ୍ନ ହଏ। କର୍ମକାଣ୍ଡି ବ୍ୟକ୍ତିଗଣ ଜୀବର ନିତ୍ୟ ମଙ୍ଗଳ ସେତେ ଦୂର ଅନ୍ୱେଷଣ କରନ୍ତି ନାହିଁ, କେହି କେହି ଦେହ ସମ୍ବନ୍ଧୀ, କେହି ମନ ସମ୍ବନ୍ଧୀ ଦୟାକୁ ହିଁ ଅତିଶୟ ଶୁଭ ବୋଲି ମନେ କରନ୍ତି। ଜ୍ଞାନକାଣ୍ଡି ବ୍ୟକ୍ତିଗଣ ମନ ସମ୍ବନ୍ଧୀ ଦୟାକୁ ଅଧିକ ଆଦର କରନ୍ତି, କିନ୍ତୁ ଶୁଭ ଭକ୍ତଗଣ ବୈଷ୍ଣବଗଣ ଭକ୍ତି ପ୍ରଚାର ଦ୍ୱାରା ଜୀବର ନିତ୍ୟ ମଙ୍ଗଳ ସାଧନ ନିମିତ୍ତ ଯତ୍ନ କରନ୍ତି, ତାହା ହେଉଛି ସର୍ବଶ୍ରେଷ୍ଠ ପରୋପକାର ବା ଦୟା। ଏହି ପରୋପକାର କଥା ଶ୍ରୀମନ୍ ମହାପ୍ରଭୁ କହିଛନ୍ତି, ଶ୍ରୀମନ୍ ମହାପ୍ରଭୁ କହିଛନ୍ତି ଜନ୍ମ ସାର୍ଥକ କରିକର ପରୋପକାର। ଏ କଥା କାହିଁ, କେଉଁ ଶାସକ, କେଉଁ ରାଜା, ରାଜା ତ ନାହିଁ, କେଉଁ ଦଳ, କେଉଁ ରାଜନୈତିକ ଦଳ, ସେ ଯିଏ ହୁଅନ୍ତୁ, କିଏ କଥା କହୁଛି ନା, ତା କାହାର ଏସବୁ ଜ୍ଞାନ ଅଛି ନା, କାହାର ଇଏ ମ୍ୟାନିଫେଷ୍ଟୋ ଅଛି, ଦେଖିଲୁ ଆମେ କରିଛୁ ଏଇ ମ୍ୟାନିଫେଷ୍ଟୋ, ନିଅ, ଏ ପାଠ ନାହିଁ ବାପା। ଇଏ ହେଉଛି ଆମର ଏମାନେ ଅର୍ଥ ଅନ୍ୟ କଥାରେ ଏମାନଙ୍କ ଶାସନ ଜଣାନା, ଏମାନେ ରାଜସୀ ନୁହନ୍ତି, ଏ ରାଜଶ୍ରୟ ବିଦ୍ରୋହ, ରାଜସୀ ହେବା ଉଚିତ, ତାହେଲେ ତୁମେ ଶାସନ କରିବ। ଆଉ ସେଥିପାଇଁ ସ୍ୱୟଂ ଭୂମନୁ ଆଇଡିଆଲ ରାଜସୀ, ସେ ଥିଲେ ଆଦର୍ଶ ରାଜସୀ, ଯିଏକି ବିରକ୍ତ ହେଇକିରି ଶାସନ ଛାଡ଼ି ଭାର୍ଯ୍ୟା ସହିତ ତପସ୍ୟା କରିବା ପାଇଁ ବଣରେ ପ୍ରବେଶ କରିଥିଲେ, ଏ କଥା ଭାଗବତୀ କହିଲା। ସେ ସଂହିତା ମନୁ ସଂହିତା ଲେଖି ଦେଇଯାଇଛନ୍ତି ମାନବ ଜାତି ପାଇଁ, ସେଥିରେ ଶାସନ ନୀତି ବିଧି କଥା ଲେଖା ଅଛି, ତାକୁ ଯଦି ଶାସନକାରୀ ନ ଜାଣିବ ସେ କି ଶାସନ କରିବ। ପୁଣି କଳିଯୁଗରେ ଅଛି କଥା, ଆମର କଳିଯୁଗର ଲକ୍ଷଣ ଦ୍ୱାଦଶ ସ୍କନ୍ଧ ଭାଗବତରେ ଅଛି, କଳିଯୁଗ ସମ୍ବନ୍ଧୀୟ ଭବିଷ୍ୟତବାଣୀ, ଯେ କଳିଯୁଗର ଶାସକମାନଙ୍କ ସମ୍ବନ୍ଧରେ କଥା କୁହାଯାଇଛି, ଯେ ଆଉ ଶାସକମାନେ ଏଇସବୁ ନୋଟ୍ ଛାପିବେ, ମୁଦ୍ରାସ୍ଫୀତି ପ୍ରବଳ ହବ, ଆଉ ଅଧିକରୁ ଅଧିକ ଟ୍ୟାକ୍ସ ବସେଇବେ, ହଁ ଟ୍ୟାକ୍ସ ବସେଇବେ, ଲୋକମାନେ ପ୍ରଜାମାନେ ସେ ଆଉ ଟ୍ୟାକ୍ସର ଭାରରେ କର ଭାରରେ ପରିପ୍ରବୃତ ହେବେ ଯେ ସେମାନେ ଆଉ ଘରଦ୍ୱାର ଛାଡ଼ିକିରି ବଣକୁ ପଳେଇବେ, ଆଉ କ'ଣ କରିବେ? ଇଏ କଥା ଦିଆଯାଇଛି କଳିଯୁଗରେ, ଏଇଠି ଲକ୍ଷଣ ଅଛି। ଉଦାର ଉଦରମ୍ଭରତା ସ୍ୱାର୍ଥଂ ସତୀତ୍ୱେ ଧାର୍ଷ୍ଟ୍ୟଂ ଏବହି ଦାକ୍ଷ୍ୟାଂ କୁଟୁମ୍ବ ଭରଣଂ ଯଶ ଅର୍ଥେ ଧର୍ମ ସେବନଂ। ଏ ଦ୍ୱାଦଶକନ୍ଦ ଭାରତରେ କଳିଯୁଗ ଲକ୍ଷଣ ସମୟ ଗୋଟେ କଥା କୁହାହେଇଛି, ଅନେକ କଥା କୁହାହେଇଛି, ତମେ ଗୋଟେ କଳିଯୁଗରେ କେବଳ ପେଟ ପୋଷିବା ହିଁ ଜୀବନର ଲକ୍ଷ୍ୟ ହବ। ପେଟ ପୋଷ ନାହିଁ ଦୋଷ, ଏ ତ ମୋଟୋ ହେଇଛି ନା, ପେଟ ପୋଷ ନାହିଁ ଦୋଷ। ଆଜିକାଲି ତଥାକଥ ବ୍ରାହ୍ମଣ ସେ ଘୁଷୁରୀ ପାଳୁଛି, ମଦ ବିକୁଛି, ପେଟ ପୋଷ ନାହିଁ ଦୋଷ, ଆସିଥିରେ କି ଅଛି? ଆମେ କ'ଣ ବ୍ରାହ୍ମଣ? ଆମେ ବ୍ରାହ୍ମଣ ତୁ କ'ଣ କରୁଛ? ଆଉ ଘୁଷୁରୀ ପାଳୁଛେ, ସରକାର ଋଣ ଦେଇଛି ଘୁଷୁରୀ ପାଳୁଛି, ଆଉ ମଦ ବିକୁଛି, ଆଉ ବ୍ରାହ୍ମଣ ହେଇଛି ନାଇଁ କି? ଏଇଟା ପେଟ ପୋଷ ନାହିଁ ଦୋଷ, ନିଷ୍ଠା ଖାଇବା ଖା, ନିଷ୍ଠା ଖା, ପେଟ ପୋଷ ନାହିଁ ଦୋଷ, ଏଇଟା କଳିଯୁଗ ଲକ୍ଷଣ। ଉଦରମ୍ଭରତା ସ୍ୱାର୍ଥମ ସତୀତେ ଧାର୍ଷ୍ଟ୍ୟଂ ଏବହି ଦାକ୍ଷ୍ୟଂ କୁଟୁମ୍ବ ଭରଣଂ ଯଶ ଅର୍ଥେ ଧର୍ମ ସେବନ। ଇଏ ହେଲା କଥା, ପେଟ ପୋଷିବା ହିଁ ଜୀବନର ଲକ୍ଷ୍ୟ ହବ, ଧୃଷ୍ଟତାଦିତ୍ୟ ବାକ୍ୟ ହିଁ ସତ୍ୟ ବୋଲି ବିବେଚିତ ହବ। ଯଦି କୌଣସି ବ୍ୟକ୍ତି ତାହାର କୁଟୁମ୍ବମାନଙ୍କୁ ବେଶ ପାଳନ ପୋଷଣ କରିପାରିଲା, ତାହେଲେ ସେ ବଡ଼ ଦକ୍ଷ ସମ୍ମାନନୀୟ ବ୍ୟକ୍ତି ବୋଲି ବିବେଚିତ ହବ। ଆହାର ନିଦ୍ରା ଭୟ ମୈଥୁନର ଯିଏ ଭଲ ସୁନ୍ଦର ବ୍ୟବସ୍ଥା କରିପାରିଲା, ଇଜ୍ ଆନ୍ ଏକ୍ସପର୍ଟ ପର୍ସନ୍, ଇଜ୍ ଆନ୍ ଏକ୍ସପର୍ଟ ପର୍ସନ୍। ଯାହା କହନ୍ତି ଯେଉଁ ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟେନ୍ସ ଚାଲିଛି, ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟେନ୍ସ କ'ଣ କହୁଛନ୍ତି ନା, ଜୀବନ ସଂଗ୍ରାମ, ଜୀବନ ସଂଗ୍ରାମ, ଭୟଙ୍କର ଜୀବନ ସଂଗ୍ରାମ, ନା କ'ଣ ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟେନ୍ସ। ଏଥିରେ ଯେ ଦକ୍ଷ ଲୋକ ଯାହା କହନ୍ତି, କ'ଣ କହନ୍ତି, ଫିଟେଷ୍ଟ, ଫିଟେଷ୍ଟ ପର୍ସନ୍, ନା କ'ଣ, ସର୍ଭାଇଭାଲ୍ ଅଫ୍ ଦି ଫିଟେଷ୍ଟ, ୟେସ୍, ଇଂଲିଶ ଟର୍ମ ତାର ହେଉଛି ସର୍ଭାଇଭାଲ୍ ଅଫ୍ ଦି ଫିଟେଷ୍ଟ, ଯୋଗ୍ୟତମର ଉଦ୍ବର୍ତ୍ତନ, ସର୍ଭାଇଭାଲ୍ ଅଫ୍ ଦି ଫିଟେଷ୍ଟ। ଯିଏ ବେଶ୍ ନାଇସ୍ ଆରେଞ୍ଜମେଣ୍ଟ କରିପାରିଛି ଆହାର ନିଦ୍ରା ଭୟ ମୈଥୁନର, ହି ଇଜ୍ ଏ ଫିଟେଷ୍ଟ ପର୍ସନ୍, ହି ଇଜ୍ ଏ ଫିଟେଷ୍ଟ ପର୍ସନ୍, ଜୀବନ ସଂଗ୍ରାମରେ ବହୁତ ସୁନ୍ଦର ବ୍ୟବସ୍ଥା କରିପାରିଛି, ସର୍ଭାଇଭାଲ୍, ହି ଇଲ୍ ସର୍ଭାଇଭ୍। ଅନ୍ୟମାନେ ସର୍ଭାଇଭ୍ ପାରି କରିପାରିବେ ନା, ନା କ'ଣ ସଚିନନ୍ଦନ କ୍ୟାନ୍ ୟୁ ସର୍ଭାଇଭ୍, ହି ଇଜ୍ ନଟ୍ ସର୍ଭାଇଭ୍, ହି କ୍ୟାନ୍ ନଟ୍ ସର୍ଭାଇଭ୍, ଇଜ୍ ଏ କ୍ଲାସ୍ ୱାନ୍ ଅଫିସର୍, ଡ୍ରସ୍ ମନି ସାଲାରି ଫ୍ରମ୍ ଦି ଗଭର୍ଣ୍ଣମେଣ୍ଟ ଥାଉଜେଣ୍ଡ ସବୁ ଫିସ୍, ବଟ୍ ହି କ୍ୟାନ୍ ନଟ୍ ସର୍ଭାଇଭ୍, ଇଜ୍ ନଟ୍ ଏ ଫିଟେଷ୍ଟ ପର୍ସନ୍, ସର୍ଭାଇଭାଲ୍ ଅଫ୍ ଦି ଫିଟେଷ୍ଟ। ଏ କଥା କହ, ସର୍ଭାଇଭାଲ୍ ଅଫ୍ ଦି ଫିଟେଷ୍ଟ, ଥାଉଜେଣ୍ଡ ରୁପିଜ୍ ଆଣିଲେ କ'ଣ ହବ, ସୁନ୍ଦର ବ୍ୟବସ୍ଥା କରିପାରୁନାହାନ୍ତି ବାପା, ସେ ଆହାର ନିଦ୍ରା ଭୟ ମୈଥୁନର ସୁନ୍ଦର ବ୍ୟବସ୍ଥା କରିପାରୁନାହାନ୍ତି, ଇଜ୍ ନଟ୍ ଏ ଫିଟେଷ୍ଟ ପର୍ସନ୍, କିଏ ହବ ବାପା? ସେ କଥା, ଏଇ କଥା କୁହାଯାଉଛି। କୁଟୁମ୍ବ, ଯଦି କୌଣସି ବ୍ୟକ୍ତି ତାହାର କୁଟୁମ୍ବମାନଙ୍କୁ ବେଶ ପାଳନ ପୋଷଣ କରିପାରିଲା, ତାହେଲେ ଗୋଟେ ଦକ୍ଷ ସମ୍ମାନନୀୟ ବ୍ୟକ୍ତି ବୋଲି ବିବେଚିତ ହବ। ବେଶ କଳା ବଜାରୀ କରିପାରିଛି, ବେଶ ସତ ମିଛ କରିପାରୁଛି, ତାଲ ତା ଚୋରି କରିପାରୁଛି, ବେଶ ଦୁଇ ପଇସା ଆଣିପାରୁଛି, ଇଜ୍ ଏ ଫିଟେଷ୍ଟ ପର୍ସନ୍, ନା କ'ଣ ଆୟତ କରିପାରୁନାହାନ୍ତି, ହବ କି? ଇଜ୍ ଅନ୍ଫିଟ୍ ପର୍ସନ୍, ଇଜ୍ ଅନ୍ଫିଟ୍, ଅନ୍ଫିଟ୍ ପର୍ସନ୍, ଅଯୋଗ୍ୟ ବ୍ୟକ୍ତି ବାବା, ଏମିତି କରିପାରିଲୁ ନା କି ହବ, ନା କ'ଣ କିରେ ପାଠଟା ଏ କରିଯିବ କଥା। ଯଶ ଲାଭ ନିମିତ୍ତ ଧର୍ମାନୁଷ୍ଠାନ କରାଯିବ, ଯଶ ଲାଭ, ଯଶ ପ୍ରତିଷ୍ଠା ପାଇଁ, ଏଇଟା ଆମ ପାଇଁ। ପରବର୍ତ୍ତୀ ଲକ୍ଷଣ ହେଉଛି ସତୀତ୍ୱ ଧାର୍ଷ୍ଟ୍ୟଂ ଏବହି, ଅର୍ଥାତ୍ ଯେଉଁ ବ୍ୟକ୍ତି ଖୁବ୍ ଦକ୍ଷ ଭାବରେ ଶବ୍ଦକୁହୁକୁ ସୃଷ୍ଟି କରିପାରିଲା, ସେ ଏକ ସତ୍ୟବାଦୀ ବ୍ୟକ୍ତି ବୋଲି ବିବେଚିତ ହବ, ଇଜ୍ ଏ ଟ୍ରୁଥଫୁଲ୍ ପର୍ସନ୍, ବୁଝିପାରୁଛ। ପୁନଶ୍ଚ ଦାକ୍ଷ୍ୟଂ କୁଟୁମ୍ବ ଭରଣଂ, ଯଦି ବ୍ୟକ୍ତି ତାହାର ପରିବାର ସ୍ତ୍ରୀ ପୁତ୍ର କନ୍ୟା ଆଦିଙ୍କୁ ବେଶ ସୁନ୍ଦର ଭାବରେ ଭରଣ ପୋଷଣ କରିପାରିଲା, ସେ ବଡ଼ ଦକ୍ଷ ଲୋକ ବୋଲି ବିବେଚିତ ହବ। ଏହିପରି ଯେତେବେଳେ ସମସ୍ତ ଲୋକ କଳିଦୋଷ ଦୁଷ୍ଟ ହେଇଯିବେ, ସେତେବେଳେ କ'ଣ ହବ ତାହା କୁହାଯାଇଛି। ଏବଂ ପ୍ରଜାଭିଦୁଷ୍ଟାଭି ଆକିର୍ଣ୍ଣ କ୍ଷିଜିମଣ୍ଡଳେ ବ୍ରହ୍ମବିତ୍ କ୍ଷେତ୍ର ଶୁଦ୍ରାଣାଂ ଯୋଉଭଳି ଭାବିତା ନୃପା, ଏହିପରି ଭାବରେ ଦୁଷ୍ଟ ପ୍ରଜାଗଣ ଦ୍ୱାରା କ୍ଷିତିମଣ୍ଡଳ ପରିପୂର୍ଣ୍ଣ ହେଲେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ମଧ୍ୟରେ ଯିଏ ବଳବାନ ହେବେ ସେ ରାଜା ହେବେ, ନୋଟ ନିଅ ଭୋଟ ଦିଅ ବାବା, ସେ ରାଜା ହେବେ ଭୋଟ ପାଇକିରି। ଯଦି କେହି କ୍ଷମତାଶାଳୀ ହେଇପାରିଲା, ଭୋଟ ପାଇପାରିଲା, ସେ ଦେଶର ପ୍ରେସିଡେଣ୍ଟ ପ୍ରଧାନମନ୍ତ୍ରୀ ହେବେ। ଆଜିକାଲି ଗଣତନ୍ତ୍ର ଶାସନରେ ବ୍ୟକ୍ତି କଳେ ବଳେ କୌଶଳେ ଭୋଟ ପାଇପାରିଲେ ନେତା ହେଲା, ଶାସକ ହେଇପାରିଲା। ସେ ଗୋଟିଏ ପହିଲା ନମ୍ବର ବଦମାସ ହଉ, କିଛି ଯାଏ ନା, ଭୋଟ ପାଇଲେ ନେତା ଶାସକ ହେଲା ନା କଣ କହୁ। ପରବର୍ତ୍ତୀ ଶ୍ଳୋକ ନେତାମାନଙ୍କ ସମ୍ବନ୍ଧରେ କୁହାଯାଇଛି, ପ୍ରଜା ହି ଲୁବ୍ଧେଇ ରାଜନେଇ ନିର୍ଗୁନେଇ ଦସ୍ୟୁ ଧର୍ମ ଭି ଆଚ୍ଛିନ୍ନ ଦାରଦ୍ରବୀଣା ଦସ୍ୟନ୍ତି ଗିରିକାନନ। ଏଇ ସବୁ କଥା ନିର୍ଦ୍ଦୟ ଲୁବ୍ଧ ଦସ୍ୟୁ ଧର୍ମର ଧରଣ ବା ନେତାଗଣ ପ୍ରଜାମାନଙ୍କର ସ୍ତ୍ରୀ ଧନ ହରଣରେ ପ୍ରବୃତ୍ତ ହେଲେ ପ୍ରଜାମାନେ ପର୍ବତ କାନନରେ ଯାଇ ଆଶ୍ରୟ ଗ୍ରହଣ କରିବେ, ଘର ଦ୍ୱାର ଛାଡ଼ିକି ପଳାରେ ବାପା। ଏମିତି ତ ଆଉ ବିରକ୍ତି ଆସୁନାହିଁ ରାଜର୍ଷୀ ଯେଉଁ ସ୍ୱାମୀ ହୁଅ ମନକୁ ଆଜ୍ଞା, ସେମିତି ଯେତେ ହେବ ଛାଡ଼ ପଳ ପଳ ମନକୁ ପଳେଇବା ଚାଲ, ତେଣୁ ମନକୁ ପଳେଇବା ଚାଲ। ପ୍ରଜାଗଣ ନିର୍ଦ୍ଦୋଷ ଶାସକଗଣଙ୍କ ଦ୍ୱାରା ଏପରି ଅତ୍ୟାଚାରିତ ହେବେ ଯେ ସେମାନେ ସେମାନଙ୍କର ସ୍ତ୍ରୀ ପୁତ୍ର ଧନ ସମ୍ପତ୍ତି ଛାଡ଼ି ଜଙ୍ଗଲକୁ ପଳେଇବେ। ଯେଉଁମାନେ ଭୋଟ ପାଇ ସରକାରୀ ପଦବୀ ପ୍ରାପ୍ତ ହେବେ ସେମାନେ ପ୍ରାୟ ଅଧିକାଂଶ ଲୁବ୍ଧେଇ ରାଜନୀ, ଲୁବ୍ଧେଇ ରାଜନୀ ଅର୍ଥାତ୍ ସେମାନେ ଅତ୍ୟନ୍ତ ଲୋଭୀ ସରକାରୀ ଲୋକ ହେବେ। ନିର୍ଘୁନ୍ୟେ ଦସ୍ୟୁ ଅର୍ଥାତ୍ ସେମାନଙ୍କର କାମ ହେବ ଦସ୍ୟୁବୃତ୍ତି କରିବା, ଦସ୍ୟୁବୃତ୍ତି କରିବା। ଆମେ ଆଜିକାଲି ଦେଖୁଛେ ସରକାର ପ୍ରତିବର୍ଷ ନାନା ରକମର କର ବସୁଛନ୍ତି, ତାହା ଆଦାୟ କରି ବାଣ୍ଟି କୁନ୍ଥି ନେଉଛନ୍ତି। କ୍ରମଶଃ ଲୋକମାନେ ଏପରି ଅତ୍ୟାଚାରିତ ହେବେ ଯେ ସେମାନେ ଆଚ୍ଛିନ୍ନ ଦାରଦ୍ରବୀଣା ଅର୍ଥାତ୍ ସେମାନଙ୍କର ସ୍ତ୍ରୀ ପୁତ୍ର ଧନ ସମ୍ପତ୍ତି ଛାଡ଼ି ବଣକୁ ପଳେଇବେ। ଆଉ କ'ଣ କରିବେ, ବଣକୁ ପଳେଇ ଆସିବେ। ଏ ପ୍ରକାର ଶୋଷଣ ହେଉଛି, ଆହୁରି ଅଧିକ ହେବ। କଳୌ ଦୋଷନିଧି ରାଜନାସ୍ତିକ ମହାନ ଗୁଣ କୀର୍ତ୍ତନା ଦେବ କୃଷ୍ଣସ୍ୟ ପରମ ମୁକ୍ତ ସଂଘ ପରମ ପ୍ରଚେତ, ଏତେ ଦୋଷ ଥିଲେ ସୁଦ୍ଧା କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଂଘ, କୃଷ୍ଣ କୀର୍ତ୍ତନ ହେଲେ ତୁମେ ପ୍ରକୃତରେ ସେ ଦୋଷରୁ ମୁକ୍ତ ହେଇଯିବ, ପରମାର୍ଥ ଲାଭ କରିବ। ତା କୃଷ୍ଣ କୀର୍ତ୍ତନ ନାହିଁ ତ କି ହେବ, ସେଇଟା କଥା। ତେଣୁ ଇଏ କଳିଯୁଗ ଲକ୍ଷଣ କଥା କୁହାହେଉଛି, ଏ ଭାଗବତରେ ଦିଆହେଇଛି, ଏହା ହେଉଛି ଆଉ ଅଧିକ ହେବ। ତେଣେ ଜନମୁକ୍ତ ହେବା ପାଇଁ ଏ କୃଷ୍ଣ ଚେତନା ଆନ୍ଦୋଳନ, ମହାପ୍ରଭୁଙ୍କର ଆନ୍ଦୋଳନ, ବୈଷ୍ଣବମାନେ ମହାପ୍ରଭୁଙ୍କର ଅନୁଗତ ଜନ କରୁଛନ୍ତି, ସମଗ୍ର ପୃଥିବୀରେ ଚାରିଆଡ଼େ ପ୍ରଚାର କରୁଛନ୍ତି, ଯାଉଛନ୍ତି। ଏମାନେ ପ୍ରକୃତରେ ପରୋପକାର କରୁଛନ୍ତି, ଆତ୍ମା ସମ୍ବନ୍ଧୀ ଉପକାର ଏମାନେ କରୁଛନ୍ତି। ଦେହ ସମ୍ବନ୍ଧୀ ମନ ସମ୍ବନ୍ଧୀ ଉପକାରଟା ପ୍ରକୃତ ପରୋପକାର ନୁହେଁ, ଏଇ ପରୋପକାର କଥା ଶ୍ରୀମନ୍ ମହାପ୍ରଭୁ କହିଛନ୍ତି। ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲା, ଯା ଜନ୍ମ ସାର୍ଥ କରି କର ପରୋପକାର, ଏ ହେଲା ପ୍ରକୃତ ସର୍ବୋତ୍କୃଷ୍ଟ ପରୋପକାର। ଆଉ ଦେହ ସମ୍ବନ୍ଧୀ ମନ ସମ୍ବନ୍ଧୀ ଉପକାର କଲେ କ'ଣ, ଯା କ'ଣ କହନ୍ତି ଗୋଟାଏ ଗ୍ରାଉଣ୍ଡ କଥା ଅଛି, ମାଗି ଆଣିଲା ତୁଣ ସୋରକା ସରିଲା ନାହିଁ, ସେ ଲାଭ କି। ଆତ୍ମା ଯେ ନିତ୍ୟ ବସ୍ତୁ ଚିରନ୍ତନ ବସ୍ତୁ, ଦେହଟା ମନଟା ନିତ୍ୟ ଚିରନ୍ତନ ତ ନୁହେଁ, ତାର ଉପକାର କଲେ କେଉଁଟା ଅଛି। ନିତ୍ୟ ବସ୍ତୁର ଉପକାର ହେଇପାରିଲେ ନିତ୍ୟ ଉପକାର, ଚିରଦିନ ସବୁଦିନ ଉପକାର ମିଳିଲା, କଲ୍ୟାଣ ହେଲା, ସେଇଟା କଥା କହ। ଏଗୁଡ଼ାକ ତ ଏମାନେ ବୁଝିପାରୁନାହାନ୍ତି ନା, ତୁମେ ଯଦି କଥା କହିବ ତଥା କଥ ଯାହା କହନ୍ତି ଜନେଷୁ ଅଭିଜ୍ଞେଷୁ ସହ ଏବଂ ଗୋଖର, ଏ ଗୋଖର ଏପରି ସବୁ ଅଛନ୍ତି ଅଭିଜ୍ଞ ଜନସମାଜରେ, ବଡ଼ ବଡ଼ ଡକ୍ଟରେଟ୍ ହେଇଛନ୍ତି, କିଏ ଲୋକରତ୍ନ ଉପାଧି ପାଇଛି, କିଏ କ'ଣ ପଦ୍ମଶ୍ରୀ, ଆହୁରି କ'ଣ ଆହୁରି କ'ଣ ପଦ୍ମଭୂଷଣ ଉପାଧି ପାଇଛନ୍ତି, ଅଥଚ ଇଏ କଥାଟା ଏମାନେ ବୁଝିପାରନ୍ତି ନାହିଁ। ପ୍ରକୃତ ଉପକାରଟା କ'ଣ, ମହାପ୍ରଭୁ ଯେଉଁ ପରୋପକାର କଥା କହିଲେ କଥା, ଏଇଟା ଯଦି କହିବ ସେ ତାପରେ କହିଲେ ଇଏ ମଠରେ ଖାଇକିରି ଖଟରେ ଶୋଇକିରି ଗଡ଼ ଗଡ଼ଉଛନ୍ତି, ଇଏ କଥା କହୁଛନ୍ତି ଲମ୍ବା ଲମ୍ବା, ଇଟା କଥାଟା କହିଲେ ଆମେ କରୁଛୁ ଉପକାର, ତୁମେ କରୁଛୁ ଉପକାର, ଏଇଟା ପାଠ କହିଲେ ତୁମେ କି ଉପକାର କରୁଛୁ, ମନ ସମ୍ବନ୍ଧୀ ଉପକାର, ଦେହ ସମ୍ବନ୍ଧୀ ଉପକାର, ଆତ୍ମା ସମ୍ବନ୍ଧୀ ଉପକାର କଥାଟା କାହିଁକି, ଏଇଟା ପାଠ।